ଏହାକୁ ନ ଦେଖିଲେ ମାଧିଆକୁ ଦେଖ, ଶ୍ରୀକ୍ଷେତ୍ର ଆଦି ପୀଠ ମାଧବଙ୍କ କ୍ଷେତ୍ର, କାଳିଆକୁ ନ ଦେଖିଲେ ମାଧିଆକୁ ଦେଖ, ଶ୍ରୀକ୍ଷେତ୍ର ଆଦି ପୀଠ ମାଧବଙ୍କ କ୍ଷେତ୍ର, ଜଗାର କାଳିଆ ରୂପ ମାଧବର କଳା ରୂପ, ଜଗାର କାଳିଆ ରୂପ ମାଧବର କଳା ରୂପ, ଦୁଇ କ୍ଷେତ୍ର ଅଟେ ପରାମର୍ଯ୍ୟ ବୈକୁଣ୍ଠ ମୁକତି ପଥ, କାଳିଆକୁ ନ ଦେଖିଲେ ମାଧିଆକୁ ଦେଖ, ଶ୍ରୀକ୍ଷେତ୍ର ଆଦି ପୀଠ ମାଧବଙ୍କ କ୍ଷେତ୍ର। ସ୍ତମ୍ଭ ପାଖରେ ସିଂହ ଦୁଆର, ସିଂହ ଦୁଆର, ବାଇଶି ପାହାଚ ଅଛି ମାଧବଙ୍କର, ମାଧବଙ୍କର, କାଶୀ ବିଶ୍ୱନାଥ ପାଖେ ଅଜାଣ ନାଥ, ଅଜାଣ ନାଥ, ପଛ ପାଖରେ ଅଛନ୍ତି ବଟ ଗଣେଶ, ବଟ ଗଣେଶ, ବଟେଶ୍ୱର ରହିଛନ୍ତି ବଟ ମଙ୍ଗଳା ଅଛନ୍ତି, ବଟେଶ୍ୱର ରହିଛନ୍ତି ବଟ ମଙ୍ଗଳା ଅଛନ୍ତି, ଅନନ୍ତ ଶୟନ ସୂର୍ଯ୍ୟ ଦେବଙ୍କୁ ଦେଖ କ୍ଷେତ୍ରପାଳଙ୍କ ମୁଖ, କାଳିଆକୁ ନ ଦେଖିଲେ ମାଧିଆକୁ ଦେଖ, ଶ୍ରୀକ୍ଷେତ୍ର ଆଦି ପୀଠ ମାଧବଙ୍କ କ୍ଷେତ୍ର। ଅନେଶ୍ୱତ ମନ୍ଦିରରେ ନୀଳ ମାଧବ, ନୀଳ ମାଧବ, ଶ୍ରୀକ୍ଷେତ୍ର ପରିତା ଧାମ କିଏ କଳିବ, କିଏ କଳିବ, ତାକ ଚତୁର୍ଭୁଜ କୁଣ୍ଡ ତା ପାଖେ ଅଛି, ତା ପାଖେ ଅଛି, ରଘୁନାଥ ବିମଳାଙ୍କୁ ପାଖେ ରଖିଛି, ପାଖେ ରଖିଛି, ସରସ୍ୱତୀ ଗୋପୀନାଥେ ବେଡ଼ା କାଳିକି କାଳିକା, ସରସ୍ୱତୀ ଗୋପୀନାଥେ ବେଡ଼ା କାଳିକା କାଳିକା, ଜଗା ବଳିଆ ସୁଭଦ୍ରା ମାରୁତି ମୁଖ ଅଟେ ପ୍ରତ୍ୟକ୍ଷ, କାଳିଆକୁ ନ ଦେଖିଲେ ମାଧିଆକୁ ଦେଖ, ଶ୍ରୀକ୍ଷେତ୍ର ଆଦି ପୀଠ ମାଧବଙ୍କ କ୍ଷେତ୍ର, କାଳିଆକୁ ନ ଦେଖିଲେ ମାଧିଆକୁ ଦେଖ, ଶ୍ରୀକ୍ଷେତ୍ର ଆଦି ପୀଠ ମାଧବଙ୍କ କ୍ଷେତ୍ର।